ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଦେଶର ସମସ୍ତ ସଂସ୍ଥା ଏକସଙ୍ଗେ କାର୍ଯ୍ୟ କରିବା ବେଳେ ସମନ୍ୱୟ ରକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଲେ ରାଜ୍ୟସଭା ଅଧ୍ୟକ୍ଷ. ଖାଦ୍ୟ ଅପମିଶ୍ରଣ ସଂକ୍ରାନ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କହିଲେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ. ସିବିଆଇ ଆଜି ମହାଦେବ ଆପ୍ଲିକେସନ୍ ସ୍କାମ୍ ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନ ଉପରେ କଲା ଚଢ଼ଉ. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ହରିଶ ଟଣ୍ଡନ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଗୁଆହାଟୀଠାରେ ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା. ଦେଶର ସମସ୍ତ ସଂସ୍ଥା ଏକସଙ୍ଗେ କାର୍ଯ୍ୟ କରିବା ବେଳେ ସେଥିରେ ସମନ୍ୱୟ ରକ୍ଷା କରାଯିବା ଉପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଗୁରୁତ୍ୱାରୋପ କରିଛନ୍ତି. ଆଜି ରାଜ୍ୟସଭାର ଶୂନ୍ୟକାଳରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୋବନ୍ତ ବର୍ମାଙ୍କ ଘରୁ ମିଳିଥିବା ନଗଦ ଅର୍ଥରାଶି ସଂକ୍ରାନ୍ତରେ ଗତକାଲି ହୋଇଥିବା ଏକ ବୈଠକ ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି. ଗତକାଲି ଏ ସଂକ୍ରାନ୍ତରେ ହୋଇଥିବା ବୈଠକ ଅତ୍ୟନ୍ତ ଫଳପ୍ରଦ ଥିଲା. ଗୃହର ନେତାମାନେ ଏ ନେଇ ସହମତିରେ ବିଚାର ବିମର୍ଶ କରିଥିଲେ. ଗୃହର ନେତା ଜଗତ ପ୍ରକାଶ ନଡ୍ଡା ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସମ୍ପୃକ୍ତ ଘଟଣାର ଅଗ୍ରଗତି ନେଇ ସବୁ ରାଜନୈତିକ ଦଳଙ୍କ ସହ ଆଲୋଚନା କରିବା ପରେ ତାଙ୍କୁ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଥିବା ଶ୍ରୀ ଧନକଡ଼ କହିଛନ୍ତି. ଖାଦ୍ୟ ଅପମିଶ୍ରଣ ସଂକ୍ରାନ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି. ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଯୋଶୀ କହିଛନ୍ତି ଯେ ଖାଦ୍ୟ ଅପମିଶ୍ରଣ ନେଇ କୌଣସି ଅଭିଯୋଗ ଆସିଲେ ସରକାର ସଙ୍ଗେ ସଙ୍ଗେ ଘଟଣାର ଯାଞ୍ଚ କରୁଛନ୍ତି. ଏଥିସହିତ ଯଦି କୌଣସି ଖାଦ୍ୟ ସାମଗ୍ରୀ ମଣିଷର ଖାଇବା ଉପଯୋଗୀ ନୁହେଁ ବୋଲି ଜଣାପଡ଼ୁଛି, ସେଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉଛି. ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବା ଲାଗି ଦେଶରେ ଏଫ୍ଏସ୍ଏସ୍ଏଆଇର 242 ଲାବୋରେଟୋରୀ, 4 ରେଫରାଲ ଲାବୋରେଟୋରୀ ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାଞ୍ଚ ଲାବୋରେଟୋରୀ ରହିଛି. ଖାଦ୍ୟ ଅପମିଶ୍ରଣ ଯେଭଳି ନ ହେବ ସେଥିଲାଗି ସରକାର ଲୋକମାନଙ୍କୁ ସଚେତନ କରିବା ସକାଶେ ସାମାଜିକ ଗଣମାଧ୍ୟମକୁ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି. ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି ଯେ ଉପଭୋକ୍ତାଙ୍କ ସୁରକ୍ଷା ଲାଗି ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ବିଶେଷ ସହାୟକ ହୋଇପାରିଛି.
ନ୍ୟାସନାଲ କଞ୍ଜୁମର ହେଲ୍ପଲାଇନ୍ ଯୋ ହେ ଓ ଏକ ବହୁତ ବଡ଼ା ଟୁଲ ବନ ଗୟା ହେ କଞ୍ଜୁମର ପ୍ରୋଟେକ୍ସନ କେ ଲିଏ ଏଫ୍ଏସ୍ଏସ୍ଆଇ ଔର ବିଆଇଏସ୍ ହେ ଏ ଚେକ୍ କରତେ ରହତେ ହେ ରେଗୁଲାରଲି 242 ଲ୍ୟାବ୍ସ ହେ ମୋବାଇଲ ଭ୍ୟାନ ଲ୍ୟାବ୍ ହେ ମାର୍କେଟ ରେ ସ୍ପେସିଫିକ ପ୍ରଡକ୍ଟ ହମ୍ ଉଠାକେ ଚେକ୍ କରକେ କଞ୍ଜୁମର କୋ ପ୍ରୋଟେକ୍ସନ କୋ ଔର କଞ୍ଜୁମର ହିତ କା ହମ୍ ଅପନାନେ କେ ଲିଏ ପୁରା କୋଶିଶ ଇସ୍ 2019 କେ ଆକ୍ଟ କେ ବାଦ ଔର ଏ 2022 କେ ରେଗୁଲେସନ କେ ବାଦ ଏଫ୍ଏସ୍ଏସ୍ଆଇ ଔର କଞ୍ଜୁମର ଅଫେୟାର୍ସ ଦୋନୋ ମନ୍ତ୍ରାଳୟ ମିଲ୍କେ କର ରହେ ହେ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 6,000 କୋଟି ଟଙ୍କାର ମହାଦେବ ଆପ୍ଲିକେସନ୍ ସ୍କାମ୍ ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ରାୟପୁର ଓ ଭିଲାଇ ସ୍ଥିତ ବାସଭବନ ଉପରେ ଚଢ଼ାଉ କରିଛି। ଏଥିସହିତ ସିବିଆଇ 4 ଆଇପିଏସ୍ ଅଧିକାରୀଙ୍କ ସମେତ 7 ପୁଲିସ୍ ଅଧିକାରୀ, ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଏବଂ ଶ୍ରୀ ବାଘେଲଙ୍କ ଜଣେ ସହଯୋଗୀଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରିଛି। ଏହି ଘଟଣାରେ ଛତିଶଗଡ଼ର 20 ସହର ମଧ୍ୟ ତଦନ୍ତ ସଂସ୍ଥା ପକ୍ଷରୁ ଯାଞ୍ଚ କରାଯାଉଛି। ଛତିଶଗଡ଼ର ପୁଲିସ୍ର ଅର୍ଥନୈତିକ ଅପରାଧ ଶାଖା ପୂର୍ବରୁ କଂଗ୍ରେସ ନେତା ଶ୍ରୀ ବାଘେଲ ସମ୍ପୃକ୍ତ ଆପ୍ଲିକେସନ୍ର ପ୍ରମୋଟର ରବି ଉପାଲ, ସୌରଭ ଚନ୍ଦ୍ରାକର, ଶୁଭମ ସୋନି, ଅନିଲ କୁମାର ଅଗ୍ରୱାଲ ଓ ଅନ୍ୟ 14 ବିରୁଦ୍ଧରେ ଏତଲା ଦାୟର କରିଥିଲା। ସିବିଆଇ ଇତିମଧ୍ୟରେ ଛତିଶଗଡ଼ ପୁଲିସ୍ର ଅର୍ଥନୈତିକ ଅପରାଧ ଶାଖାଠାରୁ ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ଏହି ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମଧ୍ୟ ଛତିଶଗଡ଼ର ଅନେକ ବରିଷ୍ଠ ରାଜନେତା ଓ ଅମଲାତନ୍ତ୍ରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ତଥ୍ୟ ପ୍ରଦାନ କରିଛି। ବିହାର ବିଧାନସଭାରେ ବିରୋଧୀ ଆର୍ଜେଡି ଏବଂ ସିପିଆଇ ଏମ୍ଏଲ୍ର ସଦସ୍ୟମାନେ ୱାକଫ୍ ସଂଶୋଧନ ବିଲ୍କୁ ନେଇ ପ୍ରତିବାଦ କରିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା କରିବା ଲାଗି ବିରୋଧୀମାନେ ଅଡ଼ି ବସିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ। ବାଚସ୍ପତି ନନ୍ଦକିଶୋର ଯାଦବ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଯିବା ପାଇଁ ନିବେଦନ କରିଥିଲେ ମଧ୍ୟ ହୋହଲ୍ଲା ଜାରି ରହିଥିଲା, ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଜଷ୍ଟିସ୍ ଟଣ୍ଡନଙ୍କୁ ଶପଥପାଠ କରାଇଛନ୍ତି। ଚଳିତ ମାସ 21 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଆଜିର ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭାରେ ଅଶାଳୀନ ଆଚରଣ ଅଭିଯୋଗ ନେଇ ଆଜି ଆଉ 2 ଜଣ କଂଗ୍ରେସ ବିଧାୟକଙ୍କୁ 7ଟି କାର୍ଯ୍ୟଦିବସ ପାଇଁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି। ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାରର ତଦନ୍ତ ପାଇଁ ଗୃହ କମିଟି ଗଠନ କରିବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦାବି ନେଇ କଂଗ୍ରେସର ଏହି 2 ବିଧାୟକ ଆଜି ବାଚସ୍ପତିଙ୍କ ମଞ୍ଚ ନିକଟରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାକୁ ମିଶାଇ କଂଗ୍ରେସର ସମସ୍ତ 14 ଜଣ ଯାକ ବିଧାୟକ ବିଧାନସଭାରୁ 7ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷରେ ଗତକାଲିର 12 ଜଣ ବିଧାୟକଙ୍କୁ ନିଲମ୍ବନ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ଓଡ଼ିଶା ବିଧାନସଭା ଭିତରେ ଏବଂ ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ବାଚସ୍ପତିଙ୍କ ନିଷ୍ପଭିକୁ ସମାଲୋଚନା କରିଛି। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଜି 9 ଜଣ ମାଓବାଦୀ ବରିଷ୍ଠ ପୁଲିସ୍ ଅଧିକାରୀ ଓ ସିଆର୍ପିଏଫ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 6 ଜଣ ମହିଳା ମାଓବାଦୀ ଅଛନ୍ତି। ଏହି ମାଓବାଦୀଙ୍କୁ ଧରିବା ଲାଗି 26 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆଜି ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ଅନେକ ସାଂଘାତିକ ଘଟଣାରେ ଜଡ଼ିତ ଥିଲେ। ଭାରତ ଚୀନ୍ ସୀମା ବ୍ୟାପାର ଆଧାରିତ ପରାମର୍ଶ ଓ ସମନ୍ୱୟ କାର୍ଯ୍ୟକାରୀ ବ୍ୟବସ୍ଥା WMCC'ର 33ତମ ବୈଠକ ଚୀନ୍ର ବେଜିଂଠାରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ବୈଠକରେ ଉଭୟ ଦେଶର ପ୍ରକୃତ ନିୟନ୍ତ୍ରଣ ରେଖା ସ୍ଥିତିର ବ୍ୟାପକ ସମୀକ୍ଷା କରାଯାଇଛି। ଉଭୟ ପକ୍ଷ ଏ କ୍ଷେତ୍ରରେ ପ୍ରାସଙ୍ଗିକ କୂଟନୈତିକ ଏବଂ ସାମରିକ ବ୍ୟବସ୍ଥା ବଜାୟ ରଖିବାକୁ ସମ୍ମତ ହୋଇଛନ୍ତି। କୈଳାସ ମାନସରୋବର ଯାତ୍ରା ସମେତ ସୀମାପାର ସହଯୋଗ ଓ ଆଦାନ ପ୍ରଦାନରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ପ୍ରତିନିଧିଙ୍କ ପରବର୍ତ୍ତୀ ବୈଠକ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଭାରତୀୟ ପ୍ରତିନିଧି ମଣ୍ଡଳୀର ମୁଖ୍ୟ ଚୀନ୍ର ସହକାରୀ ବୈଦେଶିକ ମନ୍ତ୍ରୀ ହ୍ୟଙ୍ଗ୍ ଲେଇଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମ୍ୟାନ୍ମାରରେ ବଦଳୁଥିବା ପରିସ୍ଥିତି ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜୁଲି ବିଶପଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗତବର୍ଷ ଏପ୍ରିଲ ମାସରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ ଜୁଲି ବିଶପଙ୍କୁ ମ୍ୟାନ୍ମାର ପ୍ରସଙ୍ଗରେ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତ କରିଥିଲେ। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। 2021 ଫେବୃଆରୀ 1ରେ ବିଦ୍ରୋହ ମାଧ୍ୟମରେ ମ୍ୟାନ୍ମାରରେ ସେନା କ୍ଷମତା ଦଖଲ କରିବା ପରଠାରୁ ଗଣତନ୍ତ୍ରର ପୁନରୁଦ୍ଧାର ଲାଗି ଦାବି ନେଇ ସେଠାରେ ବ୍ୟାପକ ହିଂସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଭାରତ ଚୀନ୍ ଏବଂ ବାଂଲାଦେଶ ସୀମାରେ ଥିବା ଅନେକ ବାଣିଜ୍ୟିକ କ୍ଷେତ୍ରକୁ ସେନା ନିଜ ଅକ୍ତିଆରକୁ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ମ୍ୟାନ୍ମାର ଭାରତର ଅନ୍ୟତମ ରଣନୈତିକ ପଡ଼ୋଶୀ ରାଷ୍ଟ୍ର। ନାଗାଲାଣ୍ଡ ଏବଂ ମଣିପୁର ସମେତ ଉତ୍ତର ପୂର୍ବାଞ୍ଚଳର 1,640 କିଲୋମିଟର ଦୀର୍ଘ ଭାରତ ମ୍ୟାନ୍ମାର ସୀମା ରହିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଆହାଟୀଠାରେ ସନ୍ଧ୍ୟା 7:30 ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ 11 ରନ୍ରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲା। ଗୁଜରାଟ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 243 ରନ୍ ସଂଗ୍ରହ କରିଥିଲା। 244 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 5 ୱିକେଟ୍ରେ 232 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଶ୍ରେୟସ୍ ଆୟରଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ସର୍ବିଆର ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ବିଶ୍ୱର 15ତମ ମାନ୍ୟତାପ୍ରାପ୍ତ ଇଟାଲୀର ଲୋରେଞ୍ଜୋ ମୁସେଟିଙ୍କୁ 6-2 ସେଟ୍ରେ ହରାଇ ଏଟିପି ମାୟାମି ଓପନ୍ କ୍ୱାର୍ଟର ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ସେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେରିକାର ସେବାଷ୍ଟିଆନ୍ ଜଡ଼ଙ୍କୁ ଭେଟିବେ। ଦେଶର ସମସ୍ତ ସଂସ୍ଥା ଏକସଙ୍ଗେ କାର୍ଯ୍ୟ କରିବା ବେଳେ ସମନ୍ୱୟ ରକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଲେ ରାଜ୍ୟସଭା ଅଧ୍ୟକ୍ଷ। ଖାଦ୍ୟ ଅପମିଶ୍ରଣ ସଂକ୍ରାନ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କହିଲେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ। ସିବିଆଇ ଆଜି ମହାଦେବ ଆପ୍ଲିକେସନ୍ ସ୍କାମ୍ ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନ ଉପରେ କଲା ଚଢ଼ଉ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ହରିଶ ଟଣ୍ଡନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।